ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ। ମାଲକାନଗିରି ଜିଲ୍ଲାରେ ପ୍ରଶାସନକୁ ସହାୟତା କରିବା ଲାଗି 3 ବରିଷ୍ଠ ଅଧିକାରୀ ନିଯୁକ୍ତ। ଭୀଷଣ ବର୍ଷା ନେଇ 10 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଜ୍ୟରେ ମଙ୍କିପକ୍ସ ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ବିମ୍ବାସୁରବଦ୍ଧ ନୀତି। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ, ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ ଓ ଦକ୍ଷିଣ ରେଞ୍ଜ ଡିଆଇଜି ଚରଣ ମୀଣାଙ୍କୁ ମାଲକାନଗିରି ଜିଲ୍ଲାରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବା ଲାଗି ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିତି ଉପରେ ନଜର ରଖିବାକୁ ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ବର୍ଷା ଜଳ ନିଷ୍କାସନ ପାଇଁ ଭୁବନେଶ୍ୱରରେ 30 ପମ୍ପ ଏବଂ କଟକ ଓ ପୁରୀରେ 10 ଲେଖାଏଁ ପମ୍ପ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଥିବାରୁ ବିଭିନ୍ନ ଜିଲ୍ଲାରେ ଓଡ୍ରାଫ୍ର 18 ୟୁନିଟ୍କୁ ମୁତୟନ କରାଯାଇଛି। ମାଲକାନଗିରିରେ 6 ଟିମ୍ ମୁତୟନ କରାଯାଇଥିବାବେଳେ କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ 2 ଲେଖାଏଁ ଟିମ୍ ମୁତୟନ କରାଯାଇଛି। କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ଓଡ୍ରାଫ୍ର 12 ଟିମ୍କୁ ସଜାଗ ରଖାଯାଇଥିବା ଜଣାପଡ଼ିଛି। ମାଲକାନଗିରିର ପ୍ରତ୍ୟେକ ବ୍ଲକରେ 1 ଲେଖାଏଁ ଅଗ୍ନିଶମ ବିଭାଗର ଟିମ୍କୁ ମଧ୍ୟ ମୁତୟନ କରାଯାଇଛି। ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ ସିଂ କହିଛନ୍ତି,
କାଲିଠୁ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି, ସେଥିପାଇଁ କେତୋଟି ଅଞ୍ଚଳରେ ଯେଉଁମାନେ ଲୋ ଲାଇନ୍ ବ୍ରିଜେସ୍ ଅଛନ୍ତି ସେମାନେ ସବୁ ସମର୍ଥ ହୋଇଯାଇଛନ୍ତି, ଲୋକଙ୍କ ଆବାଗମନରେ ବାଧାପ୍ରାୟ ପ୍ରାପ୍ତ ହୋଇଛି। କିନ୍ତୁ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଫାୟାର ସର୍ଭିସେସ୍ ସମସ୍ତଙ୍କ ଟିମ୍, ଓଡ୍ରାଫ୍ ଟିମ୍ ସମସ୍ତେ ଲାଗିକେ ତାଙ୍କ ଲୋକଙ୍କୁ କେମିତି କାହାକୁ ସେଫ୍ ଜାଗାରେ ନେଇଯିବାର ଅଛି ସେ କାର୍ଯ୍ୟଟା ଚାଲିଛି। ଚିଫ୍ ସେକ୍ରେଟେରୀ, ଡେଭଲପମେଣ୍ଟ କମିଶନର, ମୁଁ ଆଉ ସବୁ ବିଭାଗର ସମ୍ପୃକ୍ତ ଅଫିସରମାନେ ଆସିକି ଏଠି ଆମେ ଡିଟେଲ ରିଭ୍ୟୁ କରାଗଲା।
ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାର ପୋଟେରୁ ଗ୍ରାମରେ ବନ୍ୟା ଯୋଗୁଁ ଲୋକେ ଘରର ଛାତ ଉପରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ଜିଲ୍ଲାର MV7 ଗ୍ରାମରେ ଜଳଘେରରେ ଫସିଥିବା 3 ଜଣ, MV39 ଗ୍ରାମରେ 7 ଜଣ ଓ ପୋଟେରୁ ପୋଲ କାର୍ଯ୍ୟରେ ନିୟୋଜିତ 3 ଜଣ ଶ୍ରମିକଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଜିଲ୍ଲାର MV7 କାଙ୍ଗୁରୁକୋଣ୍ଡା, MV90 କନ୍ୟାଶ୍ରମ ପାଙ୍ଗାମ ଓ MV37 ପୋଲ ଉପରେ ଦେଇ ପ୍ରବାହିତ ହୋଇଥିବା ଯୋଗୁଁ ମାଲକାନଗିରି ଜିଲ୍ଲା ସଦର ମହକୁମା ସହ ମାଥିଲି, ଚିତ୍ରକୋଣ୍ଡା, କାଲିମେଳା ଓ ପଡ଼ିଆ ବ୍ଲକ ବିଚ୍ଛିନ୍ନ ହୋଇଛି, ଫଳରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ମାଲକାନଗିରିଠାରୁ ଜୟପୁର ଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଓ ପଥର ଖସିପଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ 504 ଜଣଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ କହିଛନ୍ତି। କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଥା ସହରାଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ସମ୍ଭାବ୍ୟ ବିପଦ ଏଡ଼ାଇବାକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ନିର୍ଦ୍ଦେଶ ଦେଇଛନ୍ତି। ଆଭାସୀ ମାଧ୍ୟମରେ ସମସ୍ତ ଲାଇନ୍ ବିଭାଗ ଅଧିକାରୀଙ୍କ ଏକ ଜରୁରୀ ବୈଠକରେ ଜିଲ୍ଲାପାଳ ଆନୁଷଙ୍ଗିକ ସହାୟତା ବ୍ୟବସ୍ଥା ସହ ପ୍ରସ୍ତୁତ ରହିବା ଏବଂ ସମ୍ଭେଦନଶୀଳ ସ୍ଥାନମାନଙ୍କରେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବଡ଼ମ୍ବା, ନରସିଂହପୁର, ଆଠଗଡ଼, ତିଗିରିଆ ଓ ନିଆଳି ବ୍ଲକ୍ଗୁଡ଼ିକରେ ପାହାଡ଼ିଆ ଅପହଞ୍ଚ ଅଞ୍ଚଳ ଏବଂ ତଳିଆ ଅଞ୍ଚଳରେ ବର୍ଷାପାଣି ଘେରରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କଟକ ପୌରାଞ୍ଚଳର ତଳିଆ ଅଞ୍ଚଳରେ ପମ୍ପ ଯୋଗେ ଜମି ରହିଥିବା ବର୍ଷା ଜଳ ନିଷ୍କାସନ କରିବା ସହ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ଏନ୍ଡିଆର୍ଏଫ୍ ଓ ଓଡିଆର୍ଏଫ୍ ଦଳଙ୍କୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ନଦୀ ଇନ୍ଦ୍ରାବତୀ, ଟୁରୀ, ଗୁଣ୍ଡାକ, ଭାସ୍କେଲ ଓ ଅଙ୍ଗିରେ ଜଳସ୍ତର ବୃଦ୍ଧି ପାଇଛି। ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡ଼ାଠାରେ ଥିବା ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପର ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 642 ମିଟର ଥିବାବେଳେ ଏବେ ଜଳସ୍ତର 635.25 ମିଟରକୁ ବୃଦ୍ଧି ପାଇଛି। କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ସମସ୍ୟା ସୃଷ୍ଟି ହୋଇଛି। ଜିଲ୍ଲାର କୋଲାବ, ବରୀ, କୁର୍ଲୁ ଓ ଇନ୍ଦ୍ରାବତୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଲଗାଣ ବର୍ଷା ପ୍ରଭାବରେ କୁନ୍ଦ୍ରା ବ୍ଲକର 50 ଗ୍ରାମରେ ବନ୍ୟାଜଳ ପ୍ରବେଶ କରିବା ସହ ହଜାର ହଜାର ଏକର ଜମିରେ ବନ୍ୟାଜଳ ମାଡ଼ିଯାଇଛି। ଜୟପୁରଠାରୁ କୁନ୍ଦ୍ରା ଓ ମାଲକାନଗିରି ଏବଂ କୋଟପାଡ଼ଠାରୁ କୁନ୍ଦ୍ରା ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 1000 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜଲାପୁଟ ଡ୍ୟାମ୍ ଜଳଭଣ୍ଡାରର 7 ଗେଟ୍ ଖୋଲାଯିବା ଫଳରେ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପ ମଧ୍ୟରେ ଜଳ ପ୍ରବେଶ କରିଛି। ଯାନ୍ତ୍ରିକ ତ୍ରୁଟି ଘଟିବା ଯୋଗୁଁ ବିଦ୍ୟୁତ୍ ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିଛି। ଅନ୍ୟପକ୍ଷରେ ତେଲେଙ୍ଗିରି ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲାଯିବା ଫଳରେ ବୋରିଗୁମା ବ୍ଲକର ଇନ୍ଦ୍ରାବତୀ ନଦୀରେ ପ୍ରାୟ 300 ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଲାଗି ରହିବା ଫଳରେ କ୍ଷୟକ୍ଷତିର ଆକଳନ ଏଯାବତ୍ ସ୍ୱଷ୍ଟ ହୋଇପାରିନାହିଁ। ବଙ୍ଗୋପସାଗରରେ ଅବପାତ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ଆଗାମୀ 24 ପାଇଁ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ 10 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଭୀଷଣ ବର୍ଷା ନେଇ 12 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ। ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା 10 ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ 20 ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସୂଚନା ଅନୁଯାୟୀ ରାଜ୍ୟରେ ଗତ 24 ମଧ୍ୟରେ ମାଲକାନଗିରି ଜିଲ୍ଲାର ମାଲକାନଗିରିରେ ସର୍ବାଧିକ 253 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଚିତ୍ରକୋଣ୍ଡାରେ 225, କୋରକୁଣ୍ଡାରେ 200 ଓ ମାଥୁଲିରେ 150 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ନଦୀକୂଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପରିସ୍ଥିତି ଯୋଗୁଁ ମାଲକାନଗିରି ଜିଲ୍ଲା ବାହ୍ୟ ଅଞ୍ଚଳଠାରୁ ବିଚ୍ଛିନ୍ନ ହୋଇଛି। ରାଜ୍ୟ ସରକାର ବନ୍ୟା ପରିସ୍ଥିତି ନେଇ ସତର୍କ ଦୃଷ୍ଟି ରଖିଛନ୍ତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
କାଲି ପାଇଁ ବର୍ଷାର ପରିମାଣ କମିବ, କିନ୍ତୁ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରହିବା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା କାଁ ଭାଁ ଜାଗାରେ ହେବାର ସମ୍ଭାବନା ରହିଛି। ଯେମିତିକି ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା ପ୍ରବଳ ବର୍ଷା ରହିବାର ସମ୍ଭାବନା ଅଛି ଗୋଟେ କିମ୍ବା ଦୁଇଟା ଜାଗାରେ, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଏବଂ ସୁନ୍ଦରଗଡ଼। ଆଜି ରେଡ୍ ଆଲର୍ଟ ଅଛି ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବୌଦ୍ଧ ଏବଂ
ବଲାଙ୍ଗୀର। ଦେଶରେ ପ୍ରଥମ ମଙ୍କିପକ୍ସ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟର ସବୁ ପ୍ରବେଶ ପଥରେ ସତର୍କତା ଜାରି କରାଯାଇଛି। ପ୍ରଭାବିତ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖାଯାଉଛି। ଲୋକମାନଙ୍କୁ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା ଜାରି ରହିଛି। ଆଜି ବିମ୍ବାସୁରବଧ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ନୀତି ପରେ ମଦନମୋହନ ନାଟମଣ୍ଡପ ମନ୍ଦିର ଖଟ ସେଜ ଉପରେ ବିଜେ କରିବା ସହ ସେଠାରେ ବିମ୍ବାସୁରବଧ ନୀତି ହେବ। ଶ୍ରୀକୃଷ୍ଣ ବିମ୍ବାସୁରକୁ ବଦ୍ଧ କରିବା ପରେ ଶୀତଳଭୋଗ କରାଯିବ। ପରେ ଠାକୁରଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବ। ଶ୍ରୀକୃଷ୍ଣ ଲୀଳାର ଏହା ଆଉ ଏକ ଅଧ୍ୟାୟ। ବିମ୍ବାସୁର ନାମକ ଭୟଙ୍କର ରାକ୍ଷସକୁ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ ପଠାଇଥିଲେ, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ମୁଷ୍ଟି ପ୍ରହାର କରି ଅନାୟାସରେ ବିମ୍ବାସୁରକୁ ବଦ୍ଧ କରିଥିଲେ। ଏହି ଲୀଳାକୁ ମନେ ପକାଇ ଶ୍ରୀମନ୍ଦିରରେ ବିମ୍ବାସୁର ବଧ ନୀତି ପାଳନ କରାଯାଏ। ଏଥିସହିତ ଆଜି ମହାଲକ୍ଷ୍ମୀ ମନ୍ଦିରରେ କୁକୁଟି ବ୍ରତ ନୀତି ପାଳନ କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ଡାଇରିଆ ପ୍ରକୋପ ବୃଦ୍ଧି ପାଇଛି। ଜିଲ୍ଲାର ଝରିଗାଁ ବ୍ଲକ ଚେପଟିଆମ୍ବ ଗାଁର 19 ଡାଇରିଆରେ ଆକ୍ରାନ୍ତ ହୋଇ ଚିକିହିତ ହେଉଥିବା ବେଳେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେହି ଗ୍ରାମରେ ଆଉ 2 ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 1999 ବ୍ୟାଚ୍ ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଅଖିଳ କୁମାର ମିଶ୍ର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମିଶ୍ର ଓଡ଼ିଶାର ଅତିରିକ୍ତ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ୍ ଭାବେ ମଧ୍ୟ କାର୍ଯ୍ୟ କରିବେ। ଏହାବ୍ୟତୀତ ସେ ଝାଡ଼ଖଣ୍ଡର ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ। ଶ୍ରୀ ମିଶ୍ର ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ, ପିଆଇବି ଏବଂ ସିବିସି ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଛନ୍ତି। ବୌଦ୍ଧ ଜିଲ୍ଲା ଟିକରପଡ଼ା ଗ୍ରାମ ପଞ୍ଚାୟତ ଚରିଆପାଲି ଗ୍ରାମରେ ସାପ କାମୁଡ଼ାରେ ଗୋଟିଏ ପରିବାରର 3 ନାବାଳିକାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପ୍ରଥମେ ସମସ୍ତଙ୍କୁ ଗୁଣିଆ ପାଖରେ ଝଡ଼ାଫୁଙ୍କା କରିବାରୁ ଅବସ୍ଥା ଗୁରୁତର ହୋଇଥିଲା। ପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ 3 ନାବାଳିକା ଝିଅଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ବାପାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଟାଉନ୍ ଥାନା ନିକଟସ୍ଥ 16 ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଦୁର୍ଘଟଣାରେ 2 ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ବାଇକ୍ରେ 3 ଯାଉଥିବା ବେଳେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ 2 ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ। ମାଲକାନଗିରି ଜିଲ୍ଲାରେ ପ୍ରଶାସନକୁ ସହାୟତା କରିବା ଲାଗି 3 ବରିଷ୍ଠ ଅଧିକାରୀ ନିଯୁକ୍ତ। ଭୀଷଣ ବର୍ଷା ନେଇ 10 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଜ୍ୟରେ ମଙ୍କିପକ୍ସ ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ବିମ୍ବାସୁରବଦ୍ଧ ନୀତି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।